आकाशवाणी। संवाद पढ़ुछंति चंदन घोष। मुख्य संवाद, देशर षष्ठ पर्याय लोकसभा निर्वाचन में सातटी राज्य और गोटे केन्द्रशासित अंचल 58 लोकसभा आसन लागि आसंताकाली हेब मतदान। सप्तम तथा चूड़ांत पर्याय लोकसभा निर्वाचन में 8 राज्य और केन्द्रशासित अंचल 57 आसन लागि आसंता जून पहला दिन भोट ग्रहण करा। महाराष्ट्र डोम्बिवली स्थित एक रासायनिक कारखाना में अग्निकाण्ड जोगु मृत्यु संख्या 8 को वृद्धि। मृतकों परिवारवर्गों लागि 5 लाख टंका लेखाएं अनुकंपामूलक सहायता राशि घोषणा कले मुख्यमंत्री। हमास सह पणबंदी को मुक्त एवं अस्त्रविरति आलोचना नहीं प्रस्तुत नूतन निर्देशावली को इज्राएल युद्ध कैबिनेट अनुमोदन करिछि। देशर षष्ठ पर्याय लोकसभा निर्वाचन लागि आसंताकाली मतदान हेब। एथिपई गतकाली संध्यारे प्रचार कार्य शेष होइछि। एहि पर्यायरे 7 राज्य और गोटे केन्द्रशासित अंचल 58 लोकसभा आसन पर भोट ग्रहण करा। आसंताकाली उत्तर प्रदेश 14, हरियाणा समस्त 10, बिहार और पश्चिमबंग 8 लेखाएं, दिल्ली समस्त 7, ओडिशा 6, झारखंड 4 और जम्मू काश्मीर 2 लोकसभा आसन पर मतग्रहण करा। मोट 899 जन प्रार्थी एहि पर्याय निर्वाचन रणांगण में अछन्ति। सकाळ 7:00 संध्या 6:00 पर्यंत मतग्रहण करा। आसंताकाली मध्ये ओडिशारे तृतीय पर्याय निर्वाचन में 6 लोकसभा आसन संबलपुर, केन्दुझर, ढेंकानाल, पुरी, भुवनेश्वर एवं कटक एवं एही सब आसन अंतर्गत 42 विधानसभा आसन पर मध्ये एकसंगे भोट ग्रहण करा। बीजेपी वरिष्ठ नेता तथा प्रधानमंत्री नरेन्द्र मोदी गतकाली हरियाणार महेन्द्रगढ़ एक निर्वाचनी रैली को संबोधन करथिबा बेले कांग्रेस नेता राहुल गांधी बुधवार दिन एही निर्वाचन मंडल में अन्य एक जनसमावेश दलीय प्रार्थी सपक्ष में प्रचार करथिले। आम संवाददाता जनायछन्ति हरियाणार 10 जाक लोकसभा आसन पर निर्वाचन लागि प्रचार कार्य गत संध्या शेष होइछि। आसंताकाली सेठारे मतदान हेबो। राज्य में मुख्यतः बीजेपी और कांग्रेस मध्य कड़ा प्रतिद्वंदिता होगा आशा करा जाउछि। बीजेपी समस्त आसन पुणि थरे निज निकट में रखा चेष्टा करथिबा बेले कांग्रेस मध्य एही आसनगुड़िक विजयी होगा लागि चेष्टा करुछि। भिवानी महेन्द्रगढ़ आसन में प्रधानमंत्री श्री मोदी एवं कांग्रेस वरिष्ठ नेता राहुल गांधी 24 घंटा अवधि मध्य निज निज दलय प्रार्थी सपक्ष में निर्वाचन रैली को संबोधन कर दृष्टि समस्त नजर एक आसन रही आम संवाददाता जनाई एनडीए सरकार द्वारा आरंभ कर अग्निवीर योजना द्वारा बीजेपी भारतीय सेना को अपमानित कांग्रेस नेता श्री गांधी अभियोग कर अन्यपक्षरे सेठारे एक पदवी एक पेंशन प्रसंग को एही दल केबे भी गुरुत्व देइ नथिला बोली प्रधानमंत्री श्री मोदी कांग्रेस विपक्षरे पालटा अभियोग करिछन्ते। देशर सप्तम तथा चूड़ांत पर्याय लोकसभा निर्वाचन में 8 राज्य और केन्द्रशासित अंचल 57 आसन लागि आसंता जून पहला दिन मतग्रहण हेब। एहिलागि मोट 2105 नामांकन पत्र दाखल होइथिला। सेगुड़िक जांच परे 954 नामांकन पत्र वैध विवेचित होइथिला। तेबे प्रार्थीपत्र प्रत्याहार शेष तारीख परे एही पर्यायरे मोट 904 जन प्रार्थी निर्वाचन में प्रतिद्वंदिता करथिबा जणाजैछि। सप्तम पर्यायरे पंजाब 13 लोकसभा आसन लागि सर्वाधिक 598 एवं उत्तर प्रदेश समान संख्यक आसन लागि 495 नामांकन पत्र दाखल होइथिला। मिलिथिबा सूचना अनुयायी एही पर्याय लागि गोटिए संसदीय क्षेत्र में निर्वाचन लड़ुथिबा प्रार्थी हाराहारी संख्या 16 बोली निर्वाचन आयोग पक्षरु सूचना दियाजैछि। उत्तर प्रदेश में सप्तम तथा चूड़ांत पर्याय निर्वाचन लागि विभिन्न राजनैतिक दल पक्षरु प्रचार कार्य सरगरम होइछि। बीजेपी राष्ट्रीय अध्यक्ष जेपी नड्डा कुशीनगर बालिया और सोनभद्रा जिले में दलय प्रार्थी सपक्ष में प्रचार करने को मुख्यमंत्री योगी आदित्यनाथ महाराजगंज कुशीनगर देवरिया और गोरखपुरठारे बीजेपी लागि प्रचार करिवार कार्यक्रम रहिछि। अन्यपक्षरे कांग्रेस मुखपात्र अभय दुबे एवं गणमाध्यम दायित्व सीपी राय पक्षरु वाराणसीठारे दलय प्रार्थी अजय राय सपक्ष में एक सांबादिक सम्मेलन अनुष्ठित होवार कार्यक्रम रहिछि। केन्द्र सूचना और प्रसारण सचिव संजय जाजू कहते युवपीढ़ी को भिजुआल इफेक्ट ଏବଂ ଆନିମେସନ୍ ଉପରେ ପ୍ରଶିକ୍ଷଣ ଦେବା ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଚେନ୍ନାଇରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି 3 ଲକ୍ଷ କୋଟି ଟଙ୍କାର ଚଳଚ୍ଚିତ୍ର ନିର୍ମାଣ ଶିଳ୍ପକୁ ଆଧୁନିକ ଜ୍ଞାନକୌଶଳର ବିଭିନ୍ନ ଦିଗ ଉପରେ ଦକ୍ଷତାର ଆବଶ୍ୟକତା ରହିଛି। ଶ୍ରୀ ଜାଜୁ ଏହି ଅବସରରେ ମନ୍ତ୍ରଣାଳୟର ଏନେଇ ଭବିଷ୍ୟତ ଲକ୍ଷ୍ୟ ଉପରେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ। ମହାରାଷ୍ଟ୍ରର ଡୋମ୍ବିଭିଲିସ୍ଥିତ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ 2 ଜଣ ମହିଳାଙ୍କ ସମେତ 8 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନ୍ୟ 60 ଜଣ ଶ୍ରମିକ ଏହି ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ଆହତଙ୍କର ଚିକିତ୍ସା ଲାଗି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ସିନ୍ଧେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା କରାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ଘଟଣାର ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିନ୍ଧେ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଲଦାଖର କାର୍ଗିଲ୍ରେ ରେଜୁପାପ୍ ସଡ଼କ ନିର୍ମାଣ ଜ୍ଞାନକୌଶଳକୁ ସୀମା ସଡ଼କ ସଂଗଠନ ବିଆର୍ଓ ପ୍ରକଳ୍ପ ବିଜୟକରେ ସଫଳତାର ସହ ବ୍ୟବହାର କରିଛି। ମୁଖ୍ୟ ବୈଜ୍ଞାନିକ ତଥା ରେଜୁପାପ୍ର ଉଦ୍ଭାବକ ସତୀଶ ପାଣ୍ଡେ କହିଛନ୍ତି ଏହି ଜ୍ଞାନକୌଶଳ ଥଣ୍ଡା ତାପମାତ୍ରାରେ ସଡ଼କ ନିର୍ମାଣକୁ ସହଜ କରେ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ମଧ୍ୟ ହ୍ରାସ କରେ। ଲଦାଖ ପରିବେଶର ସମ୍ଭେଦନ ଅଞ୍ଚଳ ସଂରକ୍ଷଣରେ ଏହା ବିଶେଷ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି। ସେ କହିଛନ୍ତି ରେଜୁପା ପ୍ରଣାଳୀ ବ୍ୟବହାର ଦ୍ୱାରା ସଡ଼କଗୁଡ଼ିକ ଉନ୍ନତ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ। ପ୍ରୋଜେକ୍ଟ ବିଜୟକର ଦାୟିତ୍ୱରେ ଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦିବ୍ୟଙ୍କିତ ନୈନିତାଲ କହିଛନ୍ତି ରେଜୁପାପ୍ର ବ୍ୟବହାର ଦ୍ୱାରା ପରିବହନ ସମୟରେ ସୃଷ୍ଟି ହେଉଥିବା ଉତ୍ତାପ ହ୍ରାସ ପାଇଥାଏ। 13,000 ଫୁଟ ଉଚ୍ଚତାରେ ଥିବା ଦ୍ରାସ ଉମ୍ବାଲା ଏବଂ ସାନ୍କୁ ରାସ୍ତାରେ ମଧ୍ୟ ଏହାର ସଫଳ ପରୀକ୍ଷଣ କରାଯାଇଛି ବୋଲି ବିଆର୍ଓ ପକ୍ଷରୁ ସୂଚନା ଦିଆଯାଇଛି। ହମାସ ସହ ପଣବନ୍ଦୀକୁ ମୁକ୍ତ ଏବଂ ଅସ୍ତ୍ରବିରତି ଆଲୋଚନା ନେଇ ପ୍ରସ୍ତୁତ ନୂତନ ନିର୍ଦ୍ଦେଶାବଳୀକୁ ଇସ୍ରାଏଲ୍ର ଯୁଦ୍ଧ କ୍ୟାବିନେଟ୍ ଅନୁମୋଦନ କରିଛି। ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯୁଦ୍ଧ କ୍ୟାବିନେଟ୍ ମୋସାଦ ମୁଖ୍ୟ ଡେଭିଡ୍ ବାର୍ନିଆ ଏବଂ ସିନ୍ ବେଟ୍ର ନିର୍ଦ୍ଦେଶକ ରୋନେନ୍ ବାର୍ଙ୍କ ସମେତ ହମାସ ସହ ଆଲୋଚନା କରୁଥିବା ଦଳକୁ ପଣବନ୍ଦୀକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ଗତ ଅକ୍ଟୋବର 7 ତାରିଖରେ ହମାସ ଦ୍ୱାରା ନାହଲୁଜ୍ ଅଞ୍ଚଳରୁ 5 ଜଣ ମହିଳା ସୈନିକଙ୍କୁ ଅପହରଣ କରାଯାଇଥିବା ସଂକ୍ରାନ୍ତ ଭିଡ଼ିଓ ଫୁଟେଜ୍କୁ ସେମାନଙ୍କ ପରିବାରବର୍ଗ ଜଣାଇବା ପରେ ଯୁଦ୍ଧ କ୍ୟାବିନେଟ୍ ବୈଠକ ବସି ଏହି ନିଷ୍ପଭି ନିଆଯାଇଛି। ଏଫ୍ଆଇଏଫ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଗତକାଲି ଭାରତ ପୁରୁଷ ହକି ଦଳ ଅଲମ୍ପିକ୍ ଚାମ୍ପିୟନ୍ ବେଲ୍ଜିୟମ୍ଠାରୁ 1-4 ହାରିଯାଇଛି। ତେବେ ବୁଧବାର ଦିନ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଅନ୍ୟ ଏକ ମ୍ୟାଚ୍ରେ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଖେଳିଥିବା 10ଟି ମ୍ୟାଚ୍ରୁ 17 ପଏଣ୍ଟ ପାଇ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ବେଲ୍ଜିୟମ୍ ଖେଳିଥିବା 6ଟି ମ୍ୟାଚ୍ରୁ 6 ପଏଣ୍ଟ ସହିତ ସପ୍ତମ ସ୍ଥାନରେ ରହିଛି। ଆସନ୍ତାକାଲି ଉଭୟ ଦଳ ପୁଣି ପରସ୍କରକୁ ଭେଟିବେ। ଅନ୍ୟପକ୍ଷରେ ଏହି ଲିଗ୍ର ମହିଳା ବର୍ଗରେ ଭାରତୀୟ ଦଳ ବେଲ୍ଜିୟମ୍ଠାରୁ 0-2 ଗୋଲ୍ରେ ହାରିଯାଇଛି। ପୂର୍ବରୁ ଭାରତୀୟ ମହିଳା ଦଳ ଆର୍ଜେଣ୍ଟିନା ବିପକ୍ଷରେ ମଧ୍ୟ 5-0 ପରାସ୍ତ ହୋଇଥିଲା। ଆସନ୍ତାକାଲି ଭାରତୀୟ ଦଳ ପୁଣି ବେଲ୍ଜିୟମ୍ ସହିତ ମୁକାବିଲା କରିବ। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ବିଶ୍ୱ ବକ୍ସିଂ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର 10 ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ପ୍ରତିଯୋଗିତାରୁ ଯୋଗ୍ୟ ବିବେଚିତ ଖେଳାଳିମାନେ 2024 ପ୍ୟାରିସ୍ ଅଲମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ପୁରୁଷ 57 କିଲୋଗ୍ରାମ ବର୍ଗରେ ଭାରତର ସଚିନ ସିୱାଚ ଆଜି ନ୍ୟୁଜିଲାଣ୍ଡର ଆଲେକ୍ସ ମୁକୁକାଙ୍କୁ ଭେଟିବେ। ସେହିଭଳି 51 କିଲୋଗ୍ରାମ ବର୍ଗରେ 2019 ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ପଦକ ବିଜେତା ଅମିତ ପନ୍ଘଲ କିର୍ଗିସ୍ତାନର ଆନ୍ଭାରଜାନ୍ ଖୋଡ୍ଜିଙ୍କୁ କିମ୍ବା ଚୀନ୍ର ଲିଉ ଚୁଆଙ୍କ ସହିତ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ମୁକାବିଲା କରିବେ। ଏହି ପ୍ରତିଯୋଗିତାରେ ଭାରତର 7 ଜଣ ପୁରୁଷ ଓ 3 ଜଣ ମହିଳାଙ୍କ ସମେତ ଏଥିରେ ଅଂଶଗ୍ରହଣ କରିଥିବା 133 ଦେଶର ମୋଟ 579 ଜଣ ମୁଷ୍ଟିଯୋଦ୍ଧା ଭାଗ ନେଇଛନ୍ତି। ଦେଶର ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 58ଟି ଲୋକସଭା ଆସନ ଲାଗି ଆସନ୍ତାକାଲି ହେବ ମତଦାନ। ମହାରାଷ୍ଟ୍ରର ଡୋମ୍ବିଭିଲିସ୍ଥିତ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ଏବଂ ହମାସ ସହ ପଣବନ୍ଦୀକୁ ମୁକ୍ତ ଏବଂ ଅସ୍ତ୍ରବିରତି ଆଲୋଚନା ନେଇ ପ୍ରସ୍ତୁତ ନୂତନ ନିର୍ଦ୍ଦେଶାବଳୀକୁ ଇସ୍ରାଏଲ୍ର ଯୁଦ୍ଧ କ୍ୟାବିନେଟ୍ ଅନୁମୋଦନ କରିଛି।